ସତ୍ୟ ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟର ଏକ ଖେଳ ସୃଷ୍ଟିରେ ବସବାସ କରୁଥିବା ପ୍ରତ୍ୟେକ ପ୍ରାଣୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ ଏବଂ ମନୁଷ୍ୟ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ଭାବରେ ଏହାର ଅଧିକ ପ୍ରଭାବରେ ଆସିଥାଏ ଜଣେ ବ୍ୟକ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତା ନିଜର ଚିନ୍ତାଧାରା ନିଜର କାର୍ଯ୍ୟଧାରା ସହିତ ସେ ଯେତିକି ପ୍ରଭାବିତ ହୋଇନଥାଏ ତତୋଧିକ ପ୍ରଭାବିତ ହୋଇଥାଏ ତା ପରିପାର୍ଶ୍ୱରେ ଥିବା ବ୍ୟକ୍ତି ବସ୍ତୁ ବୈଭବ ଏବଂ ସଙ୍ଗ ଦ୍ୱାରା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେତିକି ସମୟ ସେ ସତ୍ୟ ଧର୍ମ ନ୍ୟାୟର ସଂସ୍ପର୍ଶରେ ରୁହେ ସେହି ଅନୁସାରେ ତାର ଜୀବନ ଆଦର୍ଶ ନୀତିମୟ ହୋଇ ଗଢ଼ିଉଠେ ଆଉ ଯଦି ସେ ଅଧିକା ସମୟ ଅସତ୍ୟ ଅନ୍ୟାୟ ବା ଅନୀତି ସହିତ ସଂସ୍ପର୍ଶରେ ରୁହେ ତେବେ ତା ଜୀବନ ନୀତିହୀନ ଓ ଆଦର୍ଶହୀନ ହୋଇଯାଏ ତେଣୁ ବାସ୍ତବରେ କୁହାଯାଇଛି ସଙ୍ଗ ତାରେ କୁସଙ୍ଗ ବୋରେ ଅର୍ଥାତ୍ ସଙ୍ଗ ଉଦ୍ଧାର କରେ କିନ୍ତୁ କୁସଙ୍ଗ ବୁଡ଼ାଇ ମାରେ ତେଣୁ ଏହି ସଙ୍ଗର ପ୍ରଭାବ କେତେ ଦୂର ଆମ ଜୀବନ ଉପରେ ପଡ଼ିଥାଏ ସେ ବିଷୟରେ ଏକ କାହାଣୀ ବା କହାବତ ରହିଛି ଯେ କଦାଳ ସିପ୍ ଭୁଜଙ୍ଗ ମୁଖ ସ୍ୱାତି ଏକ ଗୁଣ ତିନି ଜୈସା ସଙ୍ଗତି ଜିଏ ୱେସା ହି ଫଲ ଦିନି ଅର୍ଥାତ୍ ସ୍ୱାତି ନକ୍ଷତ୍ରରେ ଏକ ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ପଦ୍ମ ପଖୁଡ଼ରେ ପଡ଼େ ସେହି ବର୍ଷା ବିନ୍ଦୁ ଶୁଭ୍ର କୁବ୍ଜଟିକା ଭଳି ଜାଜୁଲ୍ୟମାନ ହୋଇ ପଦ୍ମପତ୍ରର ଶୋଭାକୁ ବର୍ଦ୍ଧନ କରେ ସେହି ସ୍ୱାତି ନକ୍ଷତ୍ରର ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ଭୁଜଙ୍ଗ ବା ସର୍ପ ମୁଖରେ ପଡ଼େ ସେ ଗରଡ଼ରେ ପରିଣତ ହୋଇଯାଏ ଏବଂ ସେହି ବର୍ଷା ବିନ୍ଦୁ ଯେତେବେଳେ ଗୋଟିଏ ଶାମୁକା ମୁଖରେ ପଡ଼େ ସେ ମୋତିରେ ପରିଣତ ହୋଇଯାଏ ତେଣୁ ବର୍ଷା ବିନ୍ଦୁ ବି ଏକ ଏବଂ ନକ୍ଷତ୍ର ମଧ୍ୟ ଏକ କିନ୍ତୁ ତିନୋଟି ସ୍ଥାନରେ ପଡ଼ିବା କାରଣରୁ ତିନୋଟି ସଙ୍ଗର ସଂସ୍ପର୍ଶରୁ ସେ ତିନୋଟି ରୂପ ଧାରଣ କରୁଛି ତେଣୁ କୁହାଯାଇଥାଏ ମଣିଷ ଜୀବନର ପରିବର୍ତ୍ତନର ଆଧାର ହେଉଛି ସଙ୍ଗ ସେ ଭଲ ରାସ୍ତାକୁ ହେଉ ବା ଖରାପ ରାସ୍ତାକୁ ହେଉ ଆମେ ଯଦି ଅତୀତ ଇତିହାସକୁ ପର୍ଯ୍ୟାଲୋଚନା କରିବା ତେବେ ଆମେ ଜାଣିପାରିବା ଯେ ସେହି ଦେବଦାସଙ୍କର ସଂସ୍ପର୍ଶରେ ଆସି କର୍ମଦର୍ଶନର ଜ୍ଞାନ ଶୁଣି ଦଶରଥଙ୍କର ଦିନେ ମହର୍ଷି ବାଲ୍ମୀକିରେ ପରିଣତ ହେଲେ ଏବଂ ରାମାୟଣ ଭଳି ମହାକାବ୍ୟ ରଚନା କରିପାରିଲେ ଯୀଶୁଖ୍ରୀଷ୍ଟଙ୍କର ସଂସ୍ପର୍ଶରେ ଆସି ଅପାଠୁଆ ମତ୍ସ୍ୟଜୀବୀ ଏବଂ ମେଷପାଳକମାନେ ମହାମାନବରେ ପରିଣତ ହୋଇଗଲେ ଏବଂ ବୁଦ୍ଧଦେବଙ୍କର ସଙ୍ଗ ଲାଭ କରି ହିଂସ୍ର ଅଙ୍ଗୁଳିମାଳର ଜୀବନ ପରିବର୍ତ୍ତନ ହୋଇଗଲା ତେଣୁ ବାସ୍ତବିକ ଆମ ଜୀବନକୁ ଆମେ ଯଦି ପରିବର୍ତ୍ତନ କରିବାକୁ ଚାହୁଁଛେ ତାର ସର୍ବଶ୍ରେଷ୍ଠ ମାଧ୍ୟମ ହେଉଛି ସଙ୍ଗ ତେବେ ଆମେ ସତ୍ସଙ୍ଗ କାହାକୁ କହିବା ସତ୍ସଙ୍ଗର ବାସ୍ତବିକ ପରିଭାଷା ହେଉଛି ଯାହା ବାସ୍ତବଧର୍ମୀ ବାସ୍ତବ ସ୍ୱରୂପ ସମ୍ପନ୍ନ ପରମାତ୍ମା ଚେତନଯୁକ୍ତ ଏବଂ ଜଗତ କଲ୍ୟାଣକାରୀ ସେହି ବ୍ୟକ୍ତି ସେହି ପରିବେଶ ସେହି ପର୍ଯ୍ୟାଲୋଚନାର ପବିତ୍ର ସାନ୍ନିଧ୍ୟ ଲାଭ କରିବା ହିଁ ସତ୍ସଙ୍ଗ ତେବେ ବି ପ୍ରଶ୍ନ ଉଠୁଛି ସତ୍ସଙ୍ଗ କଣ ଆମ ଜୀବନରେ ନିହାତି ଜରୁରୀ? ଏହା କଣ ଆମ ସମସ୍ତଙ୍କ ପାଇଁ ଆବଶ୍ୟକ? ତେବେ ଉତ୍ତର ଆସିବ ହଁ। କାହିଁକି ନା, ଆମେ ସମସ୍ତେ ଜାଣିଛେ ବର୍ତ୍ତମାନ ଏ ସାରା ସୃଷ୍ଟି କଳିଯୁଗର ଅନ୍ତିମ ସମୟରେ ଜଡ଼ ସହିତ ଚେତନ ସମସ୍ତ ସବୁକିଛି ତମଗୁଣାଚ୍ଛନ୍ନ ବା ଅଧର୍ମ ଅନ୍ୟାୟ ଅସତ୍ୟରେ ପରିଚାଳିତ ହେଉଛି। ସବୁ ସମୟରେ ଆମକୁ ଦୁଃଖ ଶାନ୍ତି ଲାଗି ରହୁଛି। ତେଣୁ ଜୀବନରେ ବାସ୍ତବିକ ସୁଖ ଶାନ୍ତିକୁ ପ୍ରାପ୍ତ କରିବା ପାଇଁ ଏବଂ ଏହି ଅସତ୍ୟ ଦୁନିଆ ଭିତରେ ସତ୍ୟର ପ୍ରକୃତ ସନ୍ଧାନ କରି ତାକୁ ଉପଲବ୍ଧି କରିବା ପାଇଁ ଆମକୁ ସତ୍ସଙ୍ଗର ଆବଶ୍ୟକତା ରହିଛି। ଆମେ ଜୀବନରେ ଯେଉଁ ସୁଖ ଶାନ୍ତି ପ୍ରାପ୍ତ କରିବା ପାଇଁ ବ୍ୟକ୍ତି ବସ୍ତୁ ବୈଭବ ପଛରେ ଦୌଡ଼ୁଛେ ତାହା ବାସ୍ତବିକ ସୁଖ ଶାନ୍ତି ନୁହେଁ ବା ଚିରସ୍ଥାୟୀ ସୁଖ ଶାନ୍ତି ନୁହେଁ। ଚିରସ୍ଥାୟୀ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ସତ୍ସଙ୍ଗ ମାଧ୍ୟମରେ। ଆମେ ଯେତେବେଳେ ସେହି ପରମାତ୍ମାଙ୍କଠାରୁ ଯେଉଁ ସୁଖ ଶାନ୍ତି ପାଉଛେ ତାହା ହିଁ ଚିରସ୍ଥାୟୀ ସୁଖ ଶାନ୍ତି ଏବଂ ବାସ୍ତବିକ ସୁଖ ଶାନ୍ତି। ତେଣୁ ସତ୍ସଙ୍ଗ କେବଳ ଆମର ବର୍ତ୍ତମାନର ଜୀବନଧାରା ଉପରେ ନୁହେଁ, ଆମ ଅତୀତର କର୍ମଫଳ ଉପରେ ଏବଂ ଭବିଷ୍ୟତର ପ୍ରାରବ୍ଧ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅର୍ଥାତ୍ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ତିନି କାଳକୁ ହିଁ ସତ୍ସଙ୍ଗ ନିୟନ୍ତ୍ରଣ କରିଥାଏ। ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ କାହାଣୀ କହୁଛି। ସେହି କାହାଣୀ ଦ୍ୱାରା ଆପଣ ଜାଣିପାରିବେ ଯେ ବାସ୍ତବିକ ସତ୍ସଙ୍ଗର ଫଳ କେତେ ଦୂର ସୁଦୂର ପ୍ରସାରେ। ଦୁଇ ଜଣ ସାଙ୍ଗ ଥିଲେ, ଜଣେ ଭୌତିକବାଦୀ ଜଣେ ଆଧ୍ୟାତ୍ମିକବାଦୀ। ତେଣୁ ଭୌତିକବାଦୀ ସାଙ୍ଗଟି ପାଖ ସିନେମା ହଲ୍ରେ ଗୋଟିଏ ସିନେମା ପଡ଼ିଥାଏ, ସେ ଦେଖିଯିବା ପାଇଁ ଚାହୁଁଥାଏ। ତେଣୁ ସେ ଆଧ୍ୟାତ୍ମିକବାଦୀ ସାଙ୍ଗକୁ ଡାକିଛି ଯେ ସାଙ୍ଗ, ଆଜି ସନ୍ଧ୍ୟାରେ ଚାଲ ଆମେ ସିନେମା ଦେଖିବା ପାଇଁ ଯିବା। କିନ୍ତୁ ଆଧ୍ୟାତ୍ମିକବାଦୀ ସାଙ୍ଗ କହୁଛି, ନାଇଁ, ଆଜି ଗାଁର ଶେଷ ମୁଣ୍ଡରେ ଯେଉଁ ମନ୍ଦିର ପ୍ରାଙ୍ଗଣ ରହିଛି ସେଇଠି ଜଣେ ସାଧୁ ମହାତ୍ମାଙ୍କର ପ୍ରବଚନ ଅଛି, ତେଣୁ ଆମେ ସେ ପ୍ରବଚନ ଶୁଣିବା ପାଇଁ ଯିବା। କିନ୍ତୁ ଭୌତିକବାଦୀ ତା କଥାରେ ଅଟଳ, ଆଧ୍ୟାତ୍ମିକବାଦୀ ତା କଥାରେ ଅଟଳ। ତେଣୁ ଉଭୟ ଉଭୟଙ୍କ ରାସ୍ତାରେ ଚାଲିଗଲେ, ଜଣେ ଗଲା ସିନେମା ଦେଖିବା ପାଇଁ, ଜଣେ ଗଲା ପ୍ରବଚନ ଶୁଣିବା ପାଇଁ। ରାତିରେ ଉଭୟ ଫେରୁଛନ୍ତି। ରାତିରେ ଫେରିବା ସମୟରେ ସିନେମା ଦେଖି ଫେରୁଥିବା ସାଙ୍ଗଟି 500 ଟଙ୍କିଆ ଗୋଟିଏ ନୋଟ୍ ପ୍ରାପ୍ତ କଲା, କିନ୍ତୁ ଆଧ୍ୟାତ୍ମିକ ପ୍ରବଚନ ଶୁଣି ଫେରୁଥିବା ସାଙ୍ଗଟି ଅନ୍ଧାର ରାସ୍ତାରେ ଫେରୁଥିବାରୁ ଗୋଟିଏ ଖାଲ ଜାଗା ସେ ଜାଣିପାରିଲାନି, ସେଇଠି ପଡ଼ିଗଲା, ତାର ଗୋଟିଏ ଗୋଡ଼ ଭାଙ୍ଗିଗଲା। ତା ପରଦିନ ସକାଳୁ ଯେତେବେଳେ ସେହି ଭୌତିକବାଦୀ ସାଙ୍ଗ ଆଧ୍ୟାତ୍ମିକବାଦୀ ସାଙ୍ଗ ପାଖକୁ ଆସିଛି, ତାର ଅବସ୍ଥା ଦେଖିଛି, ସେ ତାତ୍ସଲ୍ୟ କରି କହୁଛି, ଦେଖିଲୁ ତ କଣ ମିଳିଲା ତତେ ସେ ପ୍ରବଚନ ଶୁଣିବାକୁ ଯାଇ? ତୁ ଯଦି ମୋ କଥାର ସିନେମା ଦେଖିବା ପାଇଁ ଯାଇଥାନ୍ତୁ ତତେ ମୁଁ 500 ଟଙ୍କାରୁ ଅଧା ଦେଇଥାନ୍ତି, କିନ୍ତୁ ତୁ ଆଧ୍ୟାତ୍ମିକ ପ୍ରବଚନ ଶୁଣି ତୋର ଲାଭ କଣ ହେଲା, ବରଂ ତୋର ଗୋଡ଼ ଭାଙ୍ଗିଗଲା। ଏ କଥା ଶୁଣି ପିଲାଟିର ମନରେ ଟିକେ ଦୁଃଖ ଆସିଛି, ସେ ଚିନ୍ତିତ ହୋଇଯାଇଛି। ତେଣୁ ଯେଉଁ ସାଧୁ ଆଧ୍ୟାତ୍ମିକ ପ୍ରବଚନ ଦେଉଥିଲେ ସେ ତାଙ୍କୁ ନିଜ ଘରକୁ ଡକେଇଛନ୍ତି ଏବଂ ସାରା ଘଟଣା ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି। ସାଧୁ ଉଭୟଙ୍କର ଜନ୍ମପତ୍ରୀ ମଗେଇଛନ୍ତି। ଜନ୍ମପତ୍ରୀ ଦେଖିଲା ପରେ ସେ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କହିଲେ, ବାବୁ ତୁମେ ମନ ଦୁଃଖ କର ନା, ତୁମର ତ ଆଜି ମୃତ୍ୟୁଦଣ୍ଡ ଭଳି ଯୋଗ ଥିଲା, କିନ୍ତୁ ଯେହେତୁ ତୁମେ ଭୌତିକ ସୁଖ ସୁବିଧାକୁ ଛାଡ଼ି ସେହି ଭଗବାନଙ୍କର ପ୍ରବଚନ ଶୁଣିବା ପାଇଁ ଗଲ, ଈଶ୍ୱରଙ୍କ ପାଇଁ ନିଜର ଜୀବନକୁ ବା ସମୟକୁ ବିନିଯୋଗ କଲ, ତେଣୁ ସେ ଦଣ୍ଡ ଲାଘବ ହୋଇ କେବଳ ସାମାନ୍ୟ ଗୋଡ଼ ଭାଙ୍ଗିଯାଇଛି, କିନ୍ତୁ ପ୍ରାଣ ତ ବଞ୍ଚିଛି। ଯେଉଁ ପିଲା 500 ଟଙ୍କା ପ୍ରାପ୍ତ କରିଛି ତାର ଆଜି 1,00,000 ଟଙ୍କା ପାଇବାର ଯୋଗ ଥିଲା, କିନ୍ତୁ ଯେହେତୁ ସେ ଭଗବାନଙ୍କର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କଲା ଏବଂ ନିଜର ସମୟକୁ ବୃଥା ସୁଖଶାନ୍ତି ବା ଯେଉଁ ବ୍ୟର୍ଥରେ ସମୟକୁ ନଷ୍ଟ କଲା ସିନେମା ଦେଖିବାକୁ ଯାଇ, ସେଇଥିପାଇଁ ତାହାର ସାହା କମିଯାଇ 500 ଟଙ୍କା ନୋଟ୍ ପ୍ରାପ୍ତ ହେଲା। ଏହା ଶୁଣି ପିଲାଟିର ଆଖିରୁ ପ୍ରେମାଶ୍ରୁ ଝରିଯାଇଛି। ସେ ଭକ୍ତିରେ ପ୍ରଣାମ କରିଛି ସାଧୁଙ୍କ ନିକଟରେ ଏବଂ ସେହି ପିଲାଟି ମଧ୍ୟ ସତ୍ସଙ୍ଗର ମହତ୍ତ୍ୱକୁ ବୁଝି ନିଜ ଜୀବନରେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବାର ପ୍ରୟାସ କରିଛି। ତେଣୁ ବାସ୍ତବିକ ରାମାୟଣରେ ତୁଳସୀଦାସ ଗୋଟିଏ ଶ୍ଳୋକ ଲେଖିଛନ୍ତି, ବିନୁ ସତ୍ସଙ୍ଗ ବିବେକ ନ ହୋଇ ରାମ କୃପା ବିନୁ ସୁଲଭ ନ ସୋଇ। ଅର୍ଥାତ୍ ସତ୍ସଙ୍ଗ ବିନା ବିବେକ ଜାଗୃତ ହୁଏ ନାହିଁ ଏବଂ ସେ ପ୍ରଭୁ ପ୍ରୀତି ବିନା ଜୀବନର କୌଣସି ମୂଲ୍ୟ ନଥାଏ। ବାସ୍ତବିକ ଅର୍ଥ ହେଉଛି ଦୁଇଟି ସତ୍ୟର ମିଳନ ହିଁ ସତ୍ସଙ୍ଗ। ତେବେ ସେ ଦୁଇଟି ସତ୍ୟ କ'ଣ? ଗୋଟିଏ ସତ୍ୟ ହେଉଛି ଏହି ଶରୀରକୁ ଚଲାଉଥିବା ଚେତନ ଶକ୍ତି ଆତ୍ମା ହିଁ ସତ୍ୟ, ଏବଂ ଦ୍ୱିତୀୟ ସତ୍ୟ ହେଲେ ସେହି ସତ୍ୟର ଉତ୍ସ ପରମାତ୍ମା ଯିଏ ସୃଷ୍ଟିକି ଚଲାଉଛନ୍ତି ସେ ହିଁ ସତ୍ୟ। ତେଣୁ ଆତ୍ମା ପରମାତ୍ମାର ସମ୍ପୂର୍ଣ୍ଣ ପରିଚୟ ଜାଣି ଯେତେବେଳେ ଆମେ ଉଭୟଙ୍କର ସଙ୍ଗଲାଭ କରିବା ବା ପରସ୍ପରର ମିଳନ କରିବା ତାକୁ ହିଁ କୁହାଯିବ ବାସ୍ତବିକ ସତ୍ସଙ୍ଗ। କିନ୍ତୁ ଆମେ ଯେହେତୁ ତାହାର ଅର୍ଥ ବୁଝୁନେ ଏବଂ ଦୁଇଟି ସତ୍ୟକୁ ଜୀବନରେ ଉପଲବ୍ଧି କରୁନେ, ତେଣୁ ଆମ ଜୀବନରେ ଯେତେ ବାହ୍ୟ ସତ୍ସଙ୍ଗ କଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନି। ତେଣୁ ବାସ୍ତବିକ କୁହାଯାଇଛି ଭାଗବତରେ, ସାଧୁ ଯେ ମଳୟ ପବନ ନିମ୍ବକୁ କରନ୍ତି ଚନ୍ଦନ। ଅର୍ଥାତ୍ ସାଧୁ ମଳୟ ପବନ ସଦୃଶ, କିନ୍ତୁ ଯେମିତି ମଳୟ ପବନ ନିମ୍ବକୁ ହିଁ ଚନ୍ଦନରେ ପରିଣତ କରେ କିନ୍ତୁ ଅନାବନା ବୃକ୍ଷକୁ ନୁହେଁ, ଠିକ୍ ସେହିଭଳି ଯିଏ ସତ୍ୟକୁ ହୃଦବୋଧ କରିଛି ସିଏ ହିଁ ସତ୍ସଙ୍ଗର ଫଳ ଲାଭ କରିଥାଏ। ଆହୁରି ବାୟାଗୀତାରେ ମଧ୍ୟ କୁହାଯାଇଛି, ସତ୍ସଙ୍ଗ ଅଟେ ଉତ୍ତମ ସବୁ ଲୋକେ କୁହନ୍ତି, ପୋକ ଶୁଙ୍ଗାଖୁ କ୍ଷେତରେ ରହି ମିଠା ନୁହନ୍ତି। ଅର୍ଥାତ୍ ଆଖୁ କିଆରୀରେ ଜନ୍ମରୁ ଶେଷ ପର୍ଯ୍ୟନ୍ତ ବଢ଼ିଥିବା ପୋକଶୁଙ୍ଗ ଗଛଟି ଆଖୁ ଭଳି ମିଠା ଲାଗେ ନାହିଁ। ତେଣୁ ଯେପର୍ଯ୍ୟନ୍ତ ଜଣେ ନିଜେ ସତ୍ୟକୁ ହୃଦବୋଧ କରିନି, ବର୍ତ୍ତମାନ ସୁଦ୍ଧା ତା ଭିତରେ ଆତ୍ମଜ୍ଞାନର ଜାଗୃତି ହେଇନି, ସେ ଯେତେ ବାହ୍ୟ ସତ୍ସଙ୍ଗ କଲେ ମଧ୍ୟ ସ୍ଥୂଳ ସତ୍ସଙ୍ଗ କଲେ ମଧ୍ୟ ତାର ବିବେକ ଜାଗୃତ ହୋଇପାରିବ ନାହିଁ। କିନ୍ତୁ ଯେତେବେଳେ ଏହି ଦୁଇଟି ସତ୍ୟକୁ ଆମେ ଉପଲବ୍ଧି କରିବା ଏବଂ ତାଙ୍କର ସାନ୍ନିଧ୍ୟ ଲାଭ କରିବା, ଆମ ଭିତରେ ସେହି ବିବେକର ଜାଗୃତ ହେବ ଏବଂ ଅତୀନ୍ଦ୍ରିୟ ସୁଖର ଅନୁଭବ ହେବ। ତେଣୁ ସୂକ୍ଷ୍ମ ସତ୍ସଙ୍ଗର ଫଳ ଆମ ଜୀବନ ଉପରେ କେତେ ପ୍ରଭାବ ପକାଇଥାଏ ବା ତାହାର କେତେ ଶକ୍ତି, ସେ ବିଷୟରେ ରାମାୟଣରେ ଏକ ଛୋଟ ଉଦାହରଣ ରହିଛି। ଥରେ ବଶିଷ୍ଠଙ୍କ ଆଶ୍ରମକୁ ବିଶ୍ୱାମିତ୍ର ଋଷି ଆସିଥାନ୍ତି। ବଶିଷ୍ଠ ବିଶ୍ୱାମିତ୍ରଙ୍କୁ ଦେଖି ବହୁତ ଖୁସି ହୋଇ ତାଙ୍କର ଆତିଥ୍ୟ ସତ୍କାର କଲେ। ବଶିଷ୍ଠଙ୍କ ଆଶ୍ରମରେ ବିଶ୍ୱାମିତ୍ର କିଛି ଦିନ ରହିଲେ। ବିଶ୍ୱାମିତ୍ରଙ୍କର ଯିବା ସମୟ ଆସି ପହଞ୍ଚିଲା। ବିଶ୍ୱାମିତ୍ର ବିଦାୟ ନେଇ ଯାଉଛନ୍ତି ବଶିଷ୍ଠ ଋଷିଙ୍କ ଆଶ୍ରମରୁ। ଯିବା ସମୟରେ ସେ କହୁଛନ୍ତି, ମୁନିବର, ମୁଁ ଆପଣଙ୍କ ଆତିଥ୍ୟରେ ଅତ୍ୟଧିକ ପ୍ରୀତ ହୋଇଛି, ତେଣୁ ମୁଁ ଯିବା ସମୟରେ ମୋ ଜୀବନର ସତ ସହସ୍ର ବର୍ଷ ତପସ୍ୟାର ଫଳ ପ୍ରଦାନ କରିଯାଉଛି। ବଶିଷ୍ଠ ସ୍ମିତହାସ୍ୟ ଦେଇ